ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଚଲତି ବଜେଟ୍ ଓଡ଼ିଶାର 4.5 କୋଟି ଜନସାଧାରଣଙ୍କ ସପନ ଓ ସଂକଳ୍ପର ପ୍ରତିଫଳନ ଆଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ବିଧାନସଭାନ ଗଲାକାଲି 2026-27 ଆର୍ଥିକ ବଜେଟ୍କୁ ନେଇକରି ହୋଇଥିବା ସାଧାରଣ ଆଲୋଚନା ଥି ଭାଗ ନେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍, ଆଇବା ଆର୍ଥିକ ବଜେଟ୍ରେ ଓଡ଼ିଶାର ଅଭିବୃଦ୍ଧି ହାର 7.9% ରହିବା, ରାଜ୍ୟର ଅର୍ଥନୀତି 8% ନୁ ଅତ୍କା ଅଭିବୃଦ୍ଧି ହେବା, ଭାରତ ଆଉ ଓଡ଼ିଶାର ମୁଣ୍ଡପିଛା ଆୟ ବ୍ୟବଧାନ ଦିନୁ ଦିନକେ କମ୍ ତେଲ ଯାଉଛି, ଓଡ଼ିଶା ଇହାଦେ ନିବେଶକଙ୍କର ପହିଲା ପସନ୍ଦ ହୋଇଛି, ଖୁବ୍ ଜଲ୍ଦି ଓଡ଼ିଶା ପୂର୍ବ ଭାରତର ସବୁନୁ ସମୃଦ୍ଧ ରାଜ୍ୟ ହେବା, ରାଜ୍ୟର ବିକାଶ ଲାଗି ବିରୋଧୀ ଦଳର ନେତାମାନେ ବିଧାନସଭାକେ ଆସିକରି ସରକାରଙ୍କୁ ପରାମର୍ଶ ଦେଉନ୍ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନର 7 ନମ୍ବର ଦିନେ ଗଲାକାଲି ବାଚସ୍ପତି ସୁରମା ପାଢ଼ୀ ବିଧାନସଭାକେ 9 ମାର୍ଚ୍ଚ ତକ୍ ମୁଲତବୀ ଘୋଷଣା କରିଛନ୍ତି। ଇତର ସହିତ ବଜେଟ୍ ଅଧିବେଶନର ପହିଲା ଖେପ୍ ଗଲାକାଲି ଶେଷ ହୋଇଛି। ଅଧିବେଶନର 2 ନମ୍ବର ଖେପ୍ 9 ମାର୍ଚ୍ଚ ମୁଲ ହେବା। ସେହିଦିନ ଭିନ୍ ଭିନ୍ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ କରାଯିବା। ମାର୍ଚ୍ଚ 10 ତାରିଖରୁ ଭିନ୍ ଭିନ୍ ବିଭାଗର ଖର୍ଚ୍ଚା ଦାବି ଉପରେ ଆଲୋଚନା ମୁଲ ହେବା। 31 ତାରିଖ ଦିନ ବ୍ୟୟ ମଞ୍ଜୁରୀ ବିଲ୍ ଉପସ୍ଥାପନ ହେବା। ଏହି ଅଧିବେଶନ ଏପ୍ରିଲ 8 ତାରିଖ ତକ୍ ଚାଲବା। ରାଜ୍ୟ ଚଲତି ଖରିଫ ଋତୁ ଥି ଏପତକ ଧାରିଜ ଲକ୍ଷ୍ୟ ଠାନୁ 80% ଧାନ କିନା ସରିଛେ। 13 ଅତକା ଜିଲ୍ଲାନ ଧାରିଜ ଲକ୍ଷ୍ୟ 90% ଧାନ କିନା ସରିଛେ। ସାରା ରାଜ୍ୟ ଠିକ୍ ଭାବେ ଧାନ କିନା ଚାଲିଛେ। ପଶ୍ଚିମ ଓଡ଼ିଶାର ବଡ଼ଭାଗୀ ଜିଲ୍ଲାନ 95% ଧାନ କିନା ସରିଲାନ। ସୁବର୍ଣ୍ଣପୁର ଜିଲ୍ଲାନ ସବୁନ ଅତକା 98% ଧାନ କିନା ସରିଛେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫ ସୂଚନା ଦିଆଯାଇଛି। ବିଭାଗର ସୂଚନା ଅନୁସାରେ ଆଜତକ ସରକାର ଏମ୍ଏସ୍ପି ଆଉ ଇନ୍ପୁଟ୍ ସାହାଯ୍ୟ ବାବଦେ 13,05,000 ଚାଷୀଙ୍କୁ 1,72,000 କୋଟିନୁ ଅତକା ଟଙ୍କା ଯୋଗାଇ ଦେଇଛନ୍। ଗଲା ବଛରଠାନୁ ଇ ବଛର 65,000 ଅତକା ଚାଷୀ ମଣ୍ଡିମାନଙ୍କେ ଧାନ ବିକିଛନ୍ ବୋଲି ବିଭାଗ ତରଫ କୁହାଯାଇଛି। ଭାରତର ସବୁନୁ ସାନ୍ ଶହୀଦ ବାଜି ରାଉତଙ୍କର ଜନ୍ମ ଶତବାର୍ଷିକୀ ଅବସରରେ ନୂଆଦିଲ୍ଲୀନ ଗୋଟିଏ ଭବ୍ୟ ଜାତୀୟ ସ୍ତରୀୟ ସ୍କୃତି କାର୍ଯ୍ୟକ୍ରମ ଆୟୋଜନ କରବାର୍କେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କୁ ଚିଠି ଲେଖିକରି ଅନୁରୋଧ କରିଛନ୍। ଇତର ସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେତେଟା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଭିଲ୍ ରଖିଛନ୍। ଶହୀଦ ବାଜି ରାଉତ ସାରା ଭାରତ ଲାଗି ଯୁବ ଦେଶ ପ୍ରେମର ଗୋଟିଏ ଅମର ପ୍ରତୀକ ଆନ୍। ତାଙ୍କର ଜନ୍ମ ଶତବାର୍ଷିକୀ ଉତ୍ସବ ବର୍ଷେ ତକ୍ ପାଳନ କରବାର ସହିତ ଜାତୀୟ ଛାତ୍ର ଆଉ ଯୁବ ସମ୍ମିଳନୀ ଆଉ ଭିନ୍ ଭିନ୍ ଶିକ୍ଷାନୁଷ୍ଠାନ ପ୍ରତିଯୋଗିତାମାନ ଆୟୋଜନ କରବାର୍କେ ଶ୍ରୀ ପ୍ରଧାନ ଚିଠିଟି ଉଲ୍ଲେଖ କରିଛନ୍ତି। ଭୁବନେଶ୍ୱର ଜନତା ମଇଦାନ ଚାଲିଥିବା ତୋଷାଳୀ ମେଳାର 11 ନମ୍ବର ଦିନେ ଗଲାକାଲି ସମବାୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗ ଦେଇକରି କାରିଗର ଆଉ ଶିଳ୍ପୀମାନଙ୍କୁ ତହଙ୍କେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍। ବୟନଶିଳ୍ପ ମନ୍ତ୍ରୀ ଭୁବନେଶ୍ୱରର ବିଶୋଇ ଟସର ସିଲ୍କ ପାର୍କ, ମୟୂରଭଞ୍ଜନ 5 ସୃଜନିକା ହସ୍ତଶିଳ୍ପ କେନ୍ଦ୍ରର ଆବାସୀ ଜରିଏ ଉଦ୍ଘାଟନ କରିବା ସହିତ ଭୁବନେଶ୍ୱରର ଗୋଟିଏ ପ୍ରଶିକ୍ଷାର୍ଥୀ ନିବାସ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଭୁବନେଶ୍ୱର କଳାଭୂମିନ ଗଲାକାଲି ହୋଇଥିବା ଭବ୍ୟ ଟେରାକୋଟା କୃତି ପ୍ରସ୍ତୁତି ପ୍ରତିଯୋଗିତା 2 ନୂଆ ବିଶ୍ୱ ରେକର୍ଡ ହୋଇଛି। ଏକାସାଙ୍ଗେ 1000 ମୃତ୍ତିକା ଶିଳ୍ପୀ ପ୍ରତିଯୋଗିତା ଥି ଭାଗ ନେଇକରି ୱାର୍ଲଡ ବୁକ୍ ଅଫ୍ ରେକର୍ଡନ ସର୍ବାଧିକ ପ୍ରତିଯୋଗୀ ବର୍ଗ ଥି ଠାନ୍ ପାଇଛନ୍। ଇତର ସହିତ 7 ମୃତ୍ତିକା କାରିଗର ମାଟିର ଗିଲାସ ତିଆରି କରିକି ବିଶ୍ୱ ରେକର୍ଡ କରିଛନ୍। ବରଗଡ଼ର ଟେରାକୋଟା ହସ୍ତଶିଳ୍ପୀ ସେବକରଣା ଗୋଟିଏ ଘଣ୍ଟା ଥି 310 ମାଟିର ଗିଲାସ ତିଆରି କରିକି ଆମେରିକାର ରେକର୍ଡ ଭାଙ୍ଗବାର ସହିତ ୱାର୍ଲଡ ବୁକ୍ ଅଫ୍ ରେକର୍ଡ ଥି ଠାନ୍ ପାଇଛନ୍। ଇଥି ଆହୁରି 6 ପ୍ରତିଯୋଗୀ ବିଲ୍ ରେକର୍ଡ କରିଛନ୍। ବାହାରିନ୍ ହୋଇଥିବା ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ର ସ୍ୱର୍ଣ୍ଣପଦକ ବିଜେତା ପାରା ଅଲମ୍ପିଆନ୍ ପ୍ରମୋଦ ଭଗତ ଗଲାକାଲି ଓଡ଼ିଶା ପହଞ୍ଚିଲା ଉତ୍ତରୁ ତାଙ୍କୁ ଭିନ୍ ଭିନ୍ ମହଲରୁ ସମ୍ବର୍ଦ୍ଧନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱରର ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ସଫଳତା ଓଡ଼ିଶା ଲାଗି ଗୌରବର ବିଷୟ ଆଏ ବୋଲି କହିଛନ୍। ତାର ଆଗନୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର କ୍ରୀଡ଼ା ଆଉ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜବିଲ୍ ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ପରିସରର ଗଲାକାଲି ପିତାମାତା ଓ ବରିଷ୍ଠ ନାଗରିକଙ୍କର ଭରଣ ପୋଷଣ ଆଉ କଲ୍ୟାଣ ଆଇନ 2007 ନେଇକରି ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଅଧ୍ୟକ୍ଷତା କରିକରି ଆଜିର ଯୁବାନ ପିଢ଼ି ଆଉ ବରିଷ୍ଠ ନାଗରିକମାନେ ଚିନ୍ତାଧାରାର ଫରକ ହଟେଇକରି ପରସ୍କରକେ ଗ୍ରହଣ କଲେ ସବୁ ସମସ୍ୟାର ସମାଧାନ ହୋଇପାରବା ବୋଲି କହିଛନ୍। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନ ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ମୁହିଁଛି। ଏବେ 24 ଘଣ୍ଟା ଭିତରେ ଏଇଟା ଉତ୍ତର ପୂର୍ବ ଦିଗ୍କେ ଯାଇକରି ଦୁର୍ବଳ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।